हेलो फ्रेंड्स मर्मांजन आपन को स्वागत करूची नॉएज ओडिसा लेक न्यारा कार्यक्रम कुनी कलाकार विथ मर्मांजन। एक कार्यक्रम रे हमें कुनी कुनी कलाकार को सता भेटिबा अ करिबा ढेर सारा मस्ती अहम तो जीबा। आज हमें भेटिबा एमिते को कुनी कलाकार को सहित जे गीत गाइबा सहित स्केटिंग रे भी माहिर
सागर संगम रोशन। बयस सीना 8 वर्ष छोट पिलाटीए हेले भी गीत गाइबा स्केटिंग करिबा इत्यादि कामरे पारंगम होई निजो पई सृष्टि करिछंती एक नियारा परिचय। पिता गंगाधर माता सरस्वतीर एकमात्र गेलापुत्र रोशन सिना टिके दुष्ट हेले निजर कलाकृति बल अनेक गुड़े ट्रफी मेडल और मानपत्र पाई साउंटी अजस्र भल पाइबा।
हाय रोशन। हाय अच्छा रोशन तुमने कौन कर थिलो?
मु गीत प्राक्टिस करछली।
अच्छा देखिबा तबे केमे देबे गीत सुखुछ। नमस्कार।
नमस्कार।
आपन रोशन गीत सिखांती?
हां रोशन को मु गीत
से आपन का परिचय
मो नाम छी संगीत गुरु कृष्णचंद्र मल्लिक निमापड़ा।
सर मु रोशन से किस समय कथा हो चाहू छी?
हां हां यस
रोशन सुना सो।
अच्छा हमें मुझे कथा।
अच्छा रोशन ଆମେ ତ ଖାଇ ସାରିଲେ ଏବେ କଥା ହବା। ହଉ ତମେ ସ୍କେଟିଂ ଗୀତ ଗାଇବା ସହିତ ସ୍କେଟିଂ ବି ଭଲ କର।
ହଁ ଭଲ କରିଛି।
ହଉ ତମେ କେବେଠୁ ସ୍କେଟିଂ ଆରମ୍ଭ କଲ?
ବର୍ଷରେ।
କେତେ ସମୟ ଦିନକୁ ପ୍ରାକ୍ଟିସ୍ କର?
ମୁଁ ଦିନକୁ ଘଣ୍ଟେ ପ୍ରାକ୍ଟିସ୍ କରେ।
ଘଣ୍ଟେ କର ନା। ତମେ ତ ଗୀତ ବି ଗାଓ, ଗୋଟେ ଗୀତ ଗାଇଲ।
ଲୋଡ଼ା ନାହିଁ ହାତି ଲୋଡ଼ା ନାହିଁ ଘୋଡ଼ା ଲୋଡ଼ା ନାହିଁ ବଇଁଶି।
बाबा के बुडी
फुट पास करेगी।
यस तो कितने क्लास से बढ़ुचो?
क्लास 2।
और कितने समय पाठ पढ़ो?
घंटे।
कितने समय गीत प्रैक्टिस करो?
घंटे।
आम शो रे गोटे मजेदार राउंड अच्छी तार रैपिड राउंड तुमको मुझे କୋଶ୍ଚିନ୍ସ ପଚାରିବି, ତମେ ତାର ଉତ୍ତର ଦେବ। ଫେଭରେଟ୍ କଲର୍ ଗ୍ରୀନ, ଫେଭରେଟ୍ ଫ୍ରେଣ୍ଡ ଲିକୁନ, ଫେଭରେଟ୍ ପ୍ଲେସ୍ ପାର୍କ, ଫେଭରେଟ୍ ଫୁଡ୍ ଆଲୁକା ଭର୍ତ୍ତା, ଫେଭରେଟ୍ ସିଙ୍ଗର ଗଙ୍ଗାଧର ଓଝା। ବାପା
ବାପା ୟେସ୍, ଏବେ ଆମେ ଆମ ସୋକୁ ରଖିବାକୁ ଯାଉଛେ। ତମ ଗୀତରେ ହିଁ ଆମେ ଏ ସୋକୁ ରଖିବା।
जय गणेश जय गणेश जय गणेश देवा, माता जकी पार्वती पिता महादेवा। जय गणेश जय गणेश जय गणेश देवा, माता जकी पार्वती पिता महादेवा। एक दंत दयावंत चार भुजाधारी, नाथ बे सिंदूर साए मोसे की सवारी।
बहुत भला गीत गाइल, ତମ ସାଙ୍ଗେ ଇଣ୍ଟରଭ୍ୟୁ ନେଇକି ଭଲ ଲାଗିଲା। ଓ ଦର୍ଶକ ବନ୍ଧୁ, ଆପଣ ଯଦି ଆମର ଆହୁରି ଏପିସୋଡ଼ ଗୁଡ଼ାକ ଦେଖିବାକୁ ଚାହୁଁଛନ୍ତି, ଆମ ଫେସବୁକ୍ ପେଜ୍କୁ ଲାଇକ୍ କରନ୍ତୁ ଓ ଫଲୋ କରନ୍ତୁ, ଓ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ନୟ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଆଣ୍ଟି ନମସ୍କାର, ରୋଶନ ବିଷୟରେ କିଛି କୁହନ୍ତୁ।
ରୋଶନ ଭଲ ପାଠ ପଢ଼ୁଛି ଆଉ ଗୀତ ପିଲାବେଳୁ ତା'ର ଇଚ୍ଛା ଥିଲା ଶିଖିବାକୁ, ତା ବାପାଙ୍କଠୁ ଦେଖି ତା'ର ଭାରି ଆଗ୍ରହ ବି ଥିଲା ଗୀତ ଶିଖିବା ପାଇଁ। ଆଉ ଗୀତ ବୋଲୁଛି, ଭଲ ଗୀତ ବୋଲୁଛି, ଆଉ ଖେଳରେ ମଧ୍ୟ ଆଗ୍ରହ ଅଛି, ସ୍କେଟିଂ କରୁଛି।
ଅଙ୍କଲ, ସାଗର ସଙ୍ଗମ ବିଷୟରେ କିଛି କୁହନ୍ତୁ।
ସାଗର ସଙ୍ଗମ ବିଷୟରେ ମୁଁ ଏହା କହିବି, ସେ ମୋ ପୁଅ, ଆଉ ସେ 8 ବର୍ଷ ତାକୁ ବୟସ ହେଲା, ଛୋଟ ପିଲା, ଟିକେ ତ ପିଲାଳି ଆମେ ରହିବ, ତଥାପି ସେ ପାଠ ପଢ଼ିବା ସହିତ ଗୀତ ଶିଖୁଛି, ସ୍କେଟିଂ ବି କରୁଛି। ବେଳେବେଳେ ଟିକେ ଦୁଷ୍ଟ ହେବ, ଛୋଟ ପିଲା ଯେହେତୁ ଟିକେ ଦୁଷ୍ଟ ହେବ, କିନ୍ତୁ ଭଲ କଥା ମାନୁଛି, ସ୍କୁଲରେ ଭଲ ମାର୍କ ରଖୁଛି। ଆଉ ଯାହା ହେଉ, ନଏଜ୍ ଓଡ଼ିଶା ଗୋଟେ ଭଲ ପ୍ରୟାସ କରିଛନ୍ତି ଛୋଟ ଛୋଟ ପିଲାମାନଙ୍କର ଏଇ କାର୍ଯ୍ୟକ୍ରମ କରିବା ପାଇଁ। ନଏଜ୍ ଓଡ଼ିଶାର ସମସ୍ତ ପରିବାର ବର୍ଗଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।